ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 28 ନଭେମ୍ବର 2025 ମଧୁର ସନ୍ତାନମାନେ, ଏହା ହେଉଛି ଭୁଲ ଭୁଲେୟାର ଖେଳ। ତୁମେମାନେ ବାରମ୍ବାର ବାବାଙ୍କୁ ଭୁଲି ଯାଉଛ। ଯଦି ନିଶ୍ଚୟ ବୁଦ୍ଧି ହୋଇଯିବ ତେବେ ଏହି ଖେଳରେ ଫସିବ ନାହିଁ। ପ୍ରଶ୍ନ ବିନାଶର ସମୟ ନିକଟରେ ଦେଖିବା ପରେ ତୁମମାନଙ୍କର କର୍ତ୍ତବ୍ୟ କ'ଣ? ଉତ୍ତର ତୁମର କର୍ତ୍ତବ୍ୟ ହେଲା ନିଜର ପାଠପଢ଼ାରେ ଭଲ ଭାବରେ ଲାଗି ପଡ଼ିବା, ଅନ୍ୟ କୌଣସି କଥାରେ ଯିବାର ନାହିଁ। ବାବା ତୁମକୁ ନୟନରେ ବସାଇ ଗଳାର ହାର କରି ସାଥିରେ ନେଇଯିବେ। ବାକି ତ ସମସ୍ତଙ୍କୁ ନିଜ ନିଜର ହିସାବ କିତାବ ଯୁକ୍ତ କରି ଯିବାକୁ ହେବ। ବାବା କେବଳ ଆସିଛନ୍ତି ସମସ୍ତଙ୍କୁ ନିଜ ସାଥିରେ ଘରକୁ ନେଇଯିବା ପାଇଁ। ଗୀତ ତୁ ଦେଶ କା ରହିନେ ବାଲା ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନ ମାନଙ୍କୁ ବସି ବୁଝାଉଛନ୍ତି। ଖାସ ଭାରତ ଏବଂ ସାଧାରଣତଃ ସାରା ବିଶ୍ୱରେ ମନୁଷ୍ୟମାନେ ଶାନ୍ତି ଚାହୁଁଛନ୍ତି। ତେବେ ଏ କଥା ବୁଝିବା ଦରକାର ଯେ ନିଶ୍ଚିନ୍ତ ଭାବରେ ବିଶ୍ୱର ମାଲିକ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିଥାନ୍ତି। ତେଣୁ ଈଶ୍ୱରୀୟ ପିତାଙ୍କୁ ହିଁ ଡାକିବା ଦରକାର ଯେ ଏଠାକୁ ଆସି ବିଶ୍ୱରେ ଶାନ୍ତି ଖେଳାଇ ଦିଅ। କିନ୍ତୁ କାହାକୁ ଡାକିବେ ଏକଥା ମଧ୍ୟ ବିଚାରଙ୍କୁ ଜଣା ନାହିଁ। ଏହା ସାରା ବିଶ୍ୱର କଥା ଅଟେ ନା? ସାରା ବିଶ୍ୱରେ ସମସ୍ତେ ଶାନ୍ତି ଚାହୁଁଛନ୍ତି। ବାସ୍ତବରେ ଶାନ୍ତି ଧାମ ଲଗା ଯେଉଁଠି ବାବା ଏବଂ ଆତ୍ମାମାନେ ରହୁଛନ୍ତି। ଏ କଥା ମଧ୍ୟ ବେହଦର ବାବା ବୁଝାଉଛନ୍ତି। ବର୍ତ୍ତମାନ ଏହି ଦୁନିଆରେ ତ ଅନେକ ମନୁଷ୍ୟ ଅଛନ୍ତି ଏବଂ ଅନେକ ଧର୍ମ ମଧ୍ୟ ରହିଛି। କହୁଛନ୍ତି ଏକ ଧର୍ମ ହୋଇଗଲେ ଶାନ୍ତି ହେବ, ତେବେ ସବୁ ଧର୍ମ ମିଶି ଏକ ତ ହୋଇପାରିବ ନାହିଁ। ତ୍ରିମୂର୍ତ୍ତିର ମହିମା ମଧ୍ୟ ରହିଛି, ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ବହୁତ ରଖୁଛନ୍ତି। ଏକଥା ମଧ୍ୟ ଜାଣିଛନ୍ତି ବ୍ରହ୍ମାଙ୍କ ଦ୍ଵାରା ସ୍ଥାପନା କାହାର କେବଳ କ'ଣ ଶାନ୍ତିର କି ଶାନ୍ତି ଏବଂ ସୁଖ ଉଭୟର ସ୍ଥାପନା ହେଉଛି। ଏହି ଭାରତରେ ହିଁ 5000 ବର୍ଷ ପୂର୍ବେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ନିଶ୍ଚୟ ବାକି ସବୁ ଜୀବ ଆତ୍ମାମାନେ ଜୀବକୁ ଛାଡ଼ି ନିଜର ଘରକୁ ଯାଇଥିବେ। ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ, ଗୋଟିଏ ଭାଷା ହେଉ। ଏବେ ତୁମେମାନେ ଜାଣୁଛ ଯେ ବାବା ଶାନ୍ତି ସୁଖ ସମ୍ପତ୍ତିର ସ୍ଥାପନା କରୁଛନ୍ତି। ଗୋଟିଏ ରାଜ୍ୟ ନିଶ୍ଚିନ୍ତ ଏଇଠାରେ ହିଁ ହେବ ନା? ଗୋଟିଏ ରାଜ୍ୟର ସ୍ଥାପନା ହେଉଛି, ଏହା କୌଣସି ନୂଆ କଥା ନୁହେଁ। ଅନେକ ଥର ଗୋଟିଏ ରାଜ୍ୟର ସ୍ଥାପନା ହୋଇଛି, ପରେ ପୁଣି ଅନେକ ଧର୍ମ ସବୁ ଆସିବା ଦ୍ଵାରା ସୃଷ୍ଟି ରୂପେ ବୃକ୍ଷ ବୃଦ୍ଧି ହୋଇଯାଉଛି, ପୁଣି ବାବାଙ୍କୁ ଆସିବାକୁ ପଡୁଛି। ତେବେ ଆତ୍ମା ହିଁ ଶୁଣୁଛି, ପଢୁଛି, ଆତ୍ମାରେ ହିଁ ସବୁ ସଂସ୍କାର ରହିଛି। ମୁଁ ଆତ୍ମା ଭିନ୍ନ ଭିନ୍ନ ଶରୀର ଧାରଣ କରୁଛି। ପିଲାମାନଙ୍କର ଏହି ନିଶ୍ଚୟ ହେବାରେ ହିଁ ବହୁତ ପରିଶ୍ରମ ଲାଗୁଛି। କହୁଛନ୍ତି ବାପା ଆମେ ଘଡ଼ି ଘଡ଼ି ଆପଣଙ୍କୁ ଭୁଲି ଯାଉଛୁ। ବାପା ବୁଝାଉଛନ୍ତି ଏହା ଭୁଲ ଭୁଲେୟାର ଖେଳ, ଏଥିରେ ତୁମେ ଯେପରି ଫସି ଯାଇଛ ଜଣା ନାହିଁ ଆମେ ନିଜର ଘର ଅଥବା ରାଜଧାନୀକୁ କିପରି ଯିବୁ। ଏବେ ବାପା ବୁଝାଉଛନ୍ତି ଆଗରୁ କିଛି ଜାଣିନଥିଲ, ଆତ୍ମା କେତେ ପଥର ବୁଦ୍ଧି ହୋଇଯାଉଛି। ପଥର ବୁଦ୍ଧି ଏବଂ ପାରସ ବୁଦ୍ଧିର ଗାୟନ ଭାରତରେ ହିଁ ରହିଛି। ପଥର ବୁଦ୍ଧି ରାଜା ଏବଂ ପାରସ ବୁଦ୍ଧି ରାଜାମାନେ ଏଇଠାରେ ହିଁ ଅଛନ୍ତି। ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି। ଏବେ ତୁମେମାନେ ଜାଣୁଛ ଆମେ ଆତ୍ମାମାନେ ଅଭିନୟ କରିବା ପାଇଁ କେଉଁଠୁ ଆସିଛୁ। ଆଗରୁ କିଛି ହେଲେ ଜାଣିନଥିଲୁ, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି। ବର୍ତ୍ତମାନ ସାରା ଦୁନିଆ ହିଁ କଣ୍ଟାର ଜଙ୍ଗଲ, ଫୁଲର ବଗିଚାରେ ନିଆଁ ଲାଗିଥିବାର କଥା ବି ଶୁଣିନଥିବ। ସର୍ବଦା ଜଙ୍ଗଲରେ ହିଁ ନିଆଁ ଲାଗିଥାଏ, ଏହା ମଧ୍ୟ ଜଙ୍ଗଲ ଅଟେ, ଏଥିରେ ନିଶ୍ଚୟ ନିଆଁ ଲାଗିବ। ଭମ୍ବୋର ସିନ୍ଧର ଏକ ପ୍ରାଚୀନ ସହର, ସାରା ବିଶ୍ୱକୁ ନିଆଁ ଲାଗିବ। ଏହି ସାରା ଦୁନିଆକୁ ଭମ୍ବୋର କୁହାଯାଉଛି। ଏବେ ତୁମେ ବାପାଙ୍କୁ ଜାଣି ଯାଇଛ, ତାଙ୍କ ସମ୍ମୁଖରେ ବସିଛ। ତୁମେମାନେ ଯେଉଁ ଗାୟନ କରୁଥିଲା ତୁମ ସହିତ ବସିବୁ, ବାସ୍ତବରେ ସେସବୁ ଏବେ ହେଉଛି। ଭଗବାନ ଉପାଜ ଅର୍ଥାତ ଭଗବାନ ସ୍ୱୟଂ କହୁଛନ୍ତି, ତେଣୁ ନିଶ୍ଚୟ ବଢିବ ନା। ଭଗବାନ ଉପାଜ ମଧ୍ୟ ସନ୍ତାନ ମାନଙ୍କ ପାଇଁ ହିଁ ହେବ ନା। ତୁମେମାନେ ଜାଣିଛ ନିଜେ ଭଗବାନ ପାଠ ପଢାଉଛନ୍ତି। ଭଗବାନ କିଏ? ତେବେ ନିରାକାର ଶିବଙ୍କୁ ହିଁ ଭଗବାନ କୁହାଯିବ। ଭଗବାନ ଶିବଙ୍କର ପୂଜା ମଧ୍ୟ ଏଠାରେ ହିଁ ହେଉଛି। ସେ ଯୁଗରେ ପୂଜା ଆଦି ହୁଏ ନାହିଁ, ସେଠାରେ କେହି ଭଗବାନଙ୍କୁ ସ୍ମରଣ ମଧ୍ୟ କରନ୍ତି ନାହିଁ। ଭକ୍ତମାନଙ୍କୁ ସତ୍ୟଯୁଗୀ ରାଜଧାନୀର ଫଳ ମିଳୁଛି। ତୁମେମାନେ ଜାଣୁଛ ଆମେ ସବୁଠାରୁ ଅଧିକ ଭକ୍ତି କରିଛୁ, ସେଥିପାଇଁ ଆମେମାନେ ହିଁ ପ୍ରଥମେ ପ୍ରଥମେ ବାପାଙ୍କ ପାଖକୁ ଆସିଛୁ, ପୁଣି ଆମେମାନେ ହିଁ ପ୍ରଥମେ ରାଜଧାନୀକୁ ଆସିବୁ। ତେଣୁ ପିଲାମାନଙ୍କୁ ନୂଆ ଦୁନିଆରେ ଉଚ୍ଚ ପଦ ପାଇବା ପାଇଁ ପୁରା ପୁରୁଷାର୍ଥ କରିବା ଦରକାର। ପିଲାମାନଙ୍କର ଇଚ୍ଛା ହେଉଛି ଯେ ଏବେ ଆମେ ତୁରନ୍ତ ନୂଆ ଘରକୁ ଯିବୁ। ଆରମ୍ଭରେ ନୂଆ ଘର ଥିବ, ପରେ ପୁଣି ପୁରୁଣା ହୋଇଯିବ। ଘରେ ପିଲାମାନଙ୍କର ବୃଦ୍ଧି ହେବାକୁ ଲାଗିବ। ପୁତ୍ର ପୌତ୍ର ପ୍ର ପୌତ୍ରମାନେ ପୁରୁଣା ଘରକୁ ଆସିବେ ନା, କହିବେ ଏହା ଆମର ଜେଜେ ଅଣ ଜେଜେଙ୍କର ଘର। ପଛରେ ମଧ୍ୟ ବହୁତ ଆସିବେ ନା, ଯେତେ ଜୋରରେ ପୁରୁଷାର୍ଥ କରିବ ସେହି ଅନୁସାରେ ପ୍ରଥମେ ନୂଆ ଘରକୁ ଆସିବ। ପୁରୁଷାର୍ଥର ବହୁତ ସହଜ ଯୁକ୍ତି ବାପା ବୁଝାଉଛନ୍ତି। ଭକ୍ତିରେ ମଧ୍ୟ ପୁରୁଷାର୍ଥ କରିଥାନ୍ତି ନା। ଯେଉଁମାନେ ବହୁତ ଭକ୍ତି କରନ୍ତି ସେମାନଙ୍କ ନାମ ପ୍ରସିଦ୍ଧ ହୋଇଥାଏ। କେତେକ ଭକ୍ତଙ୍କର ଷ୍ଟାମ୍ପ ମଧ୍ୟ ବାହାର କରିଥାନ୍ତି। ଜ୍ଞାନର ମାଳା ବିଷୟରେ ତା କାହାକୁ ହେଲେ ଜଣା ନାହିଁ। ପ୍ରଥମେ ଜ୍ଞାନ ପରେ ଭକ୍ତି, ଏ କଥା ତୁମ ବୁଦ୍ଧିରେ ଅଛି। ଅଧା ସମୟ ହେଉଛି ଜ୍ଞାନ, ସତ୍ୟଯୁଗ ତ୍ରେତା ଯୁଗ। ଏବେ ତୁମେମାନେ ଜ୍ଞାନରେ ପରିପୂର୍ଣ୍ଣ ହେବାରେ ଲାଗିଛ। ଶିକ୍ଷକଙ୍କ ପାଖରେ ସର୍ବଦା ପୂର୍ଣ୍ଣ ଜ୍ଞାନ ରହିଥାଏ। ଛାତ୍ରମାନେ କ୍ରମାନୁସାରେ ନମ୍ବର ରଖିଥାନ୍ତି। ଇଏ ହେଲେ ବେହଦର ଶିକ୍ଷକ, ତୁମେ ହେଲ ବେହଦର ଛାତ୍ର। ଛାତ୍ରମାନେ ତ କ୍ରମାନ୍ୱୟରେ ପାସ୍ ହେବେ, ଯେପରି କଳ୍ପ ପୂର୍ବରୁ ହୋଇଥିଲେ। ବାବା ବୁଝାଉଛନ୍ତି, ତୁମେ ହିଁ 84 ଜନ୍ମ ନେଇଛ। 84 ଜନ୍ମରେ 84 ଜଣ ଶିକ୍ଷକ ହୋଇଥାନ୍ତି, ପୁନର୍ଜନ୍ମ ତ ନିଶ୍ଚୟ ନେବାକୁ ହିଁ ହେବ। ପ୍ରଥମେ ଦୁନିଆ ସତ୍ୟ ପ୍ରଧାନ ଥାଏ, ପରେ ପୁଣି ପୁରୁଣାତମ ପ୍ରଧାନ ଦୁନିଆ ହୋଇଯାଏ, ଯେଉଁଠାରେ ମନୁଷ୍ୟମାନେ ମଧ୍ୟ ତମ ପ୍ରଧାନ ହୋଇଥିବେ। ବୃକ୍ଷ ମଧ୍ୟ ପ୍ରଥମେ ନୂଆ ସତ୍ୟ ପ୍ରଧାନ ହୋଇଥାଏ, ନୂଆ ପତ୍ର ବହୁତ ସୁନ୍ଦର ହୋଇଥାଏ। ତେବେ ଏହା ତ ବେହଦର ବୃକ୍ଷ ଅଟେ, ଏଥିରେ ଢେର ଧର୍ମ ରହିଛି। ତୁମ ବୁଦ୍ଧି ଏବେ ବେହଦ ଆଡ଼କୁ ଯିବ। କେତେ ବଡ ବୃକ୍ଷ, ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ହେବ, ପୁଣି ଭିନ୍ନ ଭିନ୍ନ ଧର୍ମ ସବୁ ଆସିବ। ତୁମେ ହିଁ 84 ଭିନ୍ନ ଭିନ୍ନ ଜନ୍ମ ନେଇଛ, ତାହା ମଧ୍ୟ ଅବିନାଶୀ ଅଟେ। ତୁମେ ଜାଣିଛ କଳ୍ପ କଳ୍ପ ଆମେ 84 ଜନ୍ମର ଚକ୍ରରେ ଘୁରୁଛୁ। 84 ଜନ୍ମର ଚକ୍ରରେ ଆମେ ହିଁ ଆସୁଛୁ। 84 ଲକ୍ଷ ଜନ୍ମ କୌଣସି ମନୁଷ୍ୟର ଆତ୍ମା ନେଉ ନାହିଁ। ଏପରି ତ ଭିନ୍ନ ଭିନ୍ନ ଜୀବଜନ୍ତୁ ଆଦି ଢେର ରହିଛନ୍ତି, ସେଗୁଡ଼ିକୁ କେହି ଗଣନା ମଧ୍ୟ କରିପାରିବେ ନାହିଁ। ମନୁଷ୍ୟର ଆତ୍ମା 84 ଜନ୍ମ ନେଉଛି, ତେଣୁ ଏଇ ଅଭିନୟ କରି କରି ଏକଦମ ଯେପରି ହାଲିଆ ହୋଇଯାଇଛନ୍ତି, ଦୁଃଖୀ ହୋଇଯାଇଛନ୍ତି, ସିଡି ଓଲାଇ ସତ୍ୟ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛନ୍ତି, ବାବା ପୁଣି ତମ ପ୍ରଧାନରୁ ସତ୍ୟ ପ୍ରଧାନ କରୁଛନ୍ତି। ବାବା କହୁଛନ୍ତି, ମୁଁ ତମ ପ୍ରଧାନ ଶରୀର ଏବଂ ତମ ପ୍ରଧାନ ଦୁନିଆକୁ ଆସିଛି। ଏବେ ସମଗ୍ର ଦୁନିଆ ତମ ପ୍ରଧାନ ହୋଇଯାଇଛି। ମନୁଷ୍ୟ ତ ଏପରି କହିଦେଉଛନ୍ତି, ସାରା ବିଶ୍ୱରେ କିପରି ଶାନ୍ତି ହେବ, ଜାଣୁନାହାନ୍ତି ଯେ ବିଶ୍ୱରେ ଶାନ୍ତି କେବେ ଥିଲା। ବାବା କହୁଛନ୍ତି, ତୁମମାନଙ୍କ ଘରେ ଚିତ୍ର ଅଛି ନା, ଏମାନଙ୍କ ରାଜ୍ୟ ଥିବା ସମୟରେ ସାରା ବିଶ୍ୱରେ ଶାନ୍ତି ଥିଲା, ତାକୁ ସ୍ୱର୍ଗ କୁହାଯାଉଥିଲା। ନୂଆ ଦୁନିଆକୁ ହିଁ ହେଭେନ୍ ଗୋଲ୍ଡେନ୍ ଯୁଗ କୁହାଯାଏ। ଏବେ ଏହି ପୁରୁଣା ଦୁନିଆ ବଦଳିଯିବ, ପୁଣି ସେହି ରାଜଧାନୀ ସ୍ଥାପନ ହେଉଛି। ବିଶ୍ୱରେ ଏମାନଙ୍କର ରାଜ୍ୟ ଥିଲା। ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ ବହୁତ ମନୁଷ୍ୟ ଯାଇଥାନ୍ତି। ଏ କଥା କଣ ବୁଦ୍ଧିରେ ଅଛି ଯେ ଏଇମାନେ ହିଁ ଭାରତର ମାଲିକ ଥିଲେ? ଏମାନଙ୍କ ରାଜ୍ୟରେ ନିଶ୍ଚୟ ସୁଖ ଶାନ୍ତି ଥିଲା। ଏହା 5000 ବର୍ଷର କଥା, ଯେତେବେଳେ କି ଏମାନଙ୍କର ରାଜ୍ୟ ଥିଲା। ଅଧକଳ୍ପ ପରେ ପୁଣି ପୁରୁଣା ଦୁନିଆ କୁହାଯାଉଛି। ସେଥିପାଇଁ ବ୍ୟବସାୟୀମାନେ ତାଙ୍କ ଖାତାରେ ସୃଷ୍ଟିକା ଅଙ୍କନ କରିଥାନ୍ତି। ଏହାର ମଧ୍ୟ ଅର୍ଥ ରହିଛି ନା? ସେମାନେ ତ ଗଣେଶ ବୋଲି କହିଦିଅନ୍ତି। ଗଣେଶଙ୍କୁ ପୁଣି ବିଘ୍ନ ବିନାଶକ ଦେବତା ଭାବିଥାନ୍ତି। ସୃଷ୍ଟିକାରେ ପୁରା 4 ଭାଗ ରହିଥାଏ। ଏସବୁ ଭକ୍ତି ମାର୍ଗ। ଏବେ ଦୀପାବଳି ପାଳନ କରୁଛନ୍ତି। ବାସ୍ତବରେ ଯୋଗର ଯାତ୍ରା ହିଁ ସତ୍ୟ ସତ୍ୟ ଦୀପାବଳି ଅଟେ, ଯାହାଦ୍ୱାରା ଆତ୍ମାର ଜ୍ୟୋତି 21 ଜନ୍ମ ପାଇଁ ଜାଗ୍ରତ ହୋଇଯାଉଛି। ବହୁତ ରୋଜଗାର ହେଉଛି, ତେଣୁ ତୁମେମାନେ ବହୁତ ଖୁସି ହେବା ଉଚିତ। ଏବେ ନୂଆ ଦୁନିଆ ପାଇଁ ତୁମର ନୂଆ ଖାତା ଆରମ୍ଭ ହେଉଛି। ତୁମମାନଙ୍କୁ 21 ଜନ୍ମର ଖାତା ଏବେ ଜମା କରିବାକୁ ହେବ। ଏବେ ବାପା ସନ୍ତାନମାନଙ୍କୁ ବୁଝାଉଛନ୍ତି, ନିଜକୁ ଆତ୍ମା ଭାବି ଶୁଣୁଛ? ଆତ୍ମା ଭାବି ଶୁଣିଲେ ଖୁସି ମଧ୍ୟ ରହିବ। ବାପା ଆମମାନଙ୍କୁ ପାଠ ପଢ଼ାଉଛନ୍ତି। ଭଗବାନ ଉବାଜ ମଧ୍ୟ ରହିଛି ନା? ଭଗବାନ ଜଣେ ଅଟନ୍ତି, ତେବେ ନିଶ୍ଚିନ୍ତ ଭାବରେ ସେ ଆସି ଶରୀର ନେଉଥିବେ। ସେଥିପାଇଁ ଭଗବାନ ଉପାଜ କୁହାଯାଉଛି। ଏହା ମଧ୍ୟ କାହାକୁ ହେଲେ ଜଣା ନାହିଁ, ତେଣୁ ନେତି ନେତି କହିଦେଉଛନ୍ତି। କହୁଛନ୍ତି ମଧ୍ୟ ସେ ପରମପିତା ପରମାତ୍ମା। ପୁଣି କହିଦେଉଛନ୍ତି ଆମେ ଜାଣିନାହୁଁ। କହୁଛନ୍ତି ମଧ୍ୟ ଶିବା ବା ବ୍ରହ୍ମାଙ୍କୁ ମଧ୍ୟ ବାପା କହୁଛନ୍ତି, ବିଷ୍ଣୁଙ୍କୁ କେବେ ବାପା କହିବେ ନାହିଁ। ପ୍ରଜାପିତା କୁହାଯାଉଛି, ତେଣୁ ବାପା ହେଲେ ନା? ତୁମେ ହେଉଛ ବିକେ ପ୍ରଜାପିତା ନା? ନଥିବାରୁ କିଛି ବୁଝୁ ନାହାନ୍ତି। ଏତେ ଢେର ବିକେ ଅଛନ୍ତି, ତେବେ ନିଶ୍ଚିନ୍ତ ପ୍ରଜାପିତା ମଧ୍ୟ ଥିବେ। ସେଥିପାଇଁ ପ୍ରଜାପିତା ଶବ୍ଦ ନିଶ୍ଚୟ ଲେଖ, ତେବେ ବୁଝିଯିବେ ଯେ ପ୍ରଜାପିତା ତ ଆମର ହିଁ ବାପା ଅଟନ୍ତି। ନୂଆ ସୃଷ୍ଟି ନିଶ୍ଚିନ୍ତ ପ୍ରଜାପିତାଙ୍କ ଦ୍ୱାରା ହିଁ ରଚନା କରାଯାଉଛି। ଆମେ ସମସ୍ତେ ଆତ୍ମା ପରସ୍ପର ଭାଇ ଭାଇ, ପୁଣି ଶରୀର ଧାରଣ କରି ଭାଇ ଭଉଣୀ ହୋଇଯାଉଛୁ। ବାବାଙ୍କର ସନ୍ତାନ ତ ଅବିନାଶୀ ଅଟନ୍ତି, ପୁଣି ସାକାରରେ ଭାଇ ଭଉଣୀ ଦରକାର। ତେଣୁ ନାମ ରହିଛି ପ୍ରଜାପିତା ବ୍ରହ୍ମ, କିନ୍ତୁ ଆମେ ବ୍ରହ୍ମାଙ୍କୁ ସ୍ମରଣ କରୁନାହୁଁ। ସ୍ମରଣ ତ ଲୌକିକ ମାନଙ୍କୁ ଏବଂ ପାରଲୌକିକଙ୍କୁ କରିଥାନ୍ତି, ପ୍ରଜାପିତା ବ୍ରହ୍ମାଙ୍କୁ କେହି ସ୍ମରଣ କରନ୍ତି ନାହିଁ। ଦୁଃଖରେ ବାବାଙ୍କୁ ସ୍ମରଣ କରନ୍ତି, ବ୍ରହ୍ମାଙ୍କୁ ନୁହେଁ। କୁହନ୍ତି ହେ ଭଗବାନ, ହେ ବ୍ରହ୍ମା ବୋଲି କେବେ ହେଲେ କୁହନ୍ତି ନାହିଁ। ସୁଖରେ କାହାକୁ ବି ସ୍ମରଣ କରନ୍ତି ନାହିଁ। ସ୍ୱର୍ଗରେ ତ ସୁଖ ହିଁ ସୁଖ ରହିଛି, ଏ କଥା ମଧ୍ୟ କାହାକୁ ହେଲେ ଜଣା ନାହିଁ। ତୁମେମାନେ ଜାଣୁଛ, ବର୍ତ୍ତମାନ 3 ଜଣ ପିତା ଅଛନ୍ତି। ଭକ୍ତି ମାର୍ଗରେ ଲୌକିକ ଏବଂ ପାରଲୌକିକ ବାପାଙ୍କୁ ମନେ ପକାଇଥାନ୍ତି, ସତ୍ୟ ଯୁଗରେ କେବଳ ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି, କିନ୍ତୁ ସଙ୍ଗମ ଯୁଗରେ 3 ଜଣଙ୍କୁ ମନେ ପକାଇଥାନ୍ତି। ଲୌକିକ ପିତା ମଧ୍ୟ ଥାନ୍ତି, କିନ୍ତୁ ଜାଣିଥାନ୍ତି ସେ ହେଉଛନ୍ତି ହଦର ପିତା, ତାଙ୍କଠାରୁ ହଦର ବର୍ଷା ମିଳୁଛି। ଏବେ ଆମକୁ ବେହଦର ଅସୀମ ବାପା ମିଳିଛନ୍ତି, ଯାହାଙ୍କ ଠାରୁ ବେହଦର ବର୍ଷା ମିଳୁଛି। ଏସବୁ ବୁଦ୍ଧିର କଥା। ଏବେ ବେହଦର ବାପା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି ଆମମାନଙ୍କୁ ବେହଦର ସୁଖ ଦେବା ପାଇଁ। ତାଙ୍କର ହେଲେ ହିଁ ଆମେ ବେହଦର ବର୍ଷା ପାଇଥାଉ। ଏହା ଯେପରି ଦାଦାଙ୍କ ଠାରୁ ବର୍ଷା ମିଳୁଛି ବ୍ରହ୍ମା ଦ୍ୱାରା, ସେ କହୁଛନ୍ତି ମୁଁ ତୁମକୁ ବର୍ଷା ଦେଉଛି, ମୁଁ ପାଠ ପଢ଼ାଉଛି, ମୋ ପାଖରେ ଜ୍ଞାନ ଅଛି। ବାକି ନା ମନୁଷ୍ୟଠାରେ ଜ୍ଞାନ ଅଛି, ନା ଦେବତାମାନଙ୍କ ପାଖରେ ଜ୍ଞାନ ଅଛି, ଏହି ଜ୍ଞାନ କେବଳ ମୋ ପାଖରେ ଅଛି, ଯାହା ମୁଁ ତୁମମାନଙ୍କୁ ଦେଉଛି। ଏହା ହେଉଛି ଆତ୍ମିକ ଜ୍ଞାନ। ତୁମେ ଜାଣିଛ ଆତ୍ମାର ପିତା ଶ୍ରୀ ବାବାଙ୍କ ଦ୍ଵାରା ଆମକୁ ଏହି ପଦ ମିଳୁଛି। ଏହିପରି ବିଚାର ସାଗର ମନ୍ଥନ କରିବା ଉଚିତ। ଗାୟନ ମଧ୍ୟ ରହିଛି ମନ କେ ଜିତେ ଜିତ ମନ ସେ ହରେ ହର। ବାସ୍ତବରେ କହିବା ଦରକାର ମାୟା ଉପରେ ବିଜୟ କାହିଁକି ନା ମନକୁ ଜିତାଯାଏ ନାହିଁ। ମନୁଷ୍ୟ କହୁଛନ୍ତି ମନର ଶାନ୍ତି କିପରି ହେବ, ବାବା କହୁଛନ୍ତି ଆତ୍ମା କିପରି କହିବ ଯେ ମନର ଶାନ୍ତି ଦରକାର। ଆତ୍ମା ତ ହେଉଛି ଶାନ୍ତି ଧାମର ବାସିନ୍ଦା। ଆତ୍ମା ଶରୀରକୁ ଆସିବା ପରେ କାର୍ଯ୍ୟ କରିବାରେ ଲାଗିଯାଏ। ବାବା କହୁଛନ୍ତି ତୁମେ ଏବେ ସ୍ୱଧର୍ମରେ ସ୍ଥିତ ହୁଅ, ନିଜକୁ ଆତ୍ମା ବୋଲି ଭାବ। ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ବାକି ଶାନ୍ତି କେଉଁଠି ଖୋଜିବ, ଏହା ଉପରେ ରାଣୀଙ୍କ ହାରର ମଧ୍ୟ ଉଦାହରଣ ରହିଛି। ସନ୍ନ୍ୟାସୀମାନେ ଏହି ଦୃଷ୍ଟାନ୍ତ ଦେଇ ପୁଣି ନିଜେ ଜଙ୍ଗଲକୁ ଯାଇ ଶାନ୍ତି ଖୋଜିଥାନ୍ତି। ବାବା କହୁଛନ୍ତି ତୁମ ଆତ୍ମା ମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି। ଶାନ୍ତି ଧାମ ତୁମର ଘର, ଯେଉଁଠାରୁ ତୁମେ ପାଠ କରିବାକୁ ଆସୁଛ। ଆତ୍ମାକୁ ଶରୀର ଦ୍ଵାରା କର୍ମ କରିବାକୁ ପଡୁଛି, ଶରୀରରୁ ଅଲଗା ହେଲେ ନିସ୍ତବ୍ଦ ହୋଇଯାଏ। ଆତ୍ମା ଯାଇ ଅନ୍ୟ ଏକ ଶରୀର ନେଇଥାଏ, ତେବେ ଚିନ୍ତା କାହିଁକି, କଣ ଆତ୍ମା ଫେରି ଆସିବ କି, କିନ୍ତୁ ମୋହ ବିଚଳିତ କରିଥାଏ। ସେଠାରେ ତୁମକୁ ମୋହ ବିଚଳିତ କରିବ ନାହିଁ, କାରଣ ସେଠାରେ ପାଞ୍ଚ ବିକାର ହିଁ ରହିବ ନାହିଁ, ରାବଣ ରାଜ୍ୟ ହିଁ ନାହିଁ, ତାହା ହେଲା ରାମ ରାଜ୍ୟ। ଯଦି ସବୁବେଳେ ରାବଣ ରାଜ୍ୟ ହେବ, ତେବେ ମନୁଷ୍ୟମାନେ ଯିବେ କେବେ ହେଲେ ସୁଖ ଦେଖିପାରିବେ ନାହିଁ। ଏବେ ତୁମେ ଆସ୍ତିକ ହୋଇଛ ଏବଂ ତ୍ରିକାଳଦର୍ଶୀ ମଧ୍ୟ ହୋଇଛ। ମନୁଷ୍ୟମାନେ ବାବାଙ୍କୁ ଜାଣି ହିଁ ନାହାନ୍ତି, ସେଥିପାଇଁ ନାସ୍ତିକ ବୋଲି କୁହାଯାଉଛି। ବର୍ତ୍ତମାନ ତୁମେ ଜାଣୁଛ ଏହି ଶାସ୍ତ୍ର ଆଦି ଯାହା ଅତୀତ ହୋଇଯାଇଛି, ଏସବୁ ହେଲା ଭକ୍ତି ମାର୍ଗ। ବର୍ତ୍ତମାନ ତୁମେ ଜ୍ଞାନ ମାର୍ଗରେ ଅଛ। ବାବା ତୁମମାନଙ୍କୁ କେତେ ସ୍ନେହର ସହିତ ନୟନ ଉପରେ ବସାଇ ନେଇଯାଉଛନ୍ତି, କଳାର ହାର କରି ସମସ୍ତଙ୍କୁ ନେଇଯାଉଛନ୍ତି, ସମସ୍ତେ ତାଙ୍କୁ ଡାକୁଛନ୍ତି। ଯେଉଁମାନେ କାମଚିତା ଉପରେ ବସି କଳା ହୋଇଯାଇଛନ୍ତି, ତାଙ୍କୁ ଜ୍ଞାନ ଚିତା ଉପରେ ବସାଇ ହିସାବ କିତାବ ଯୁକ୍ତ କରାଇ ଘରକୁ ନେଇଯାଉଛନ୍ତି। ଏବେ ତୁମର କାମ ହେଉଛି ପାଠ ପଢିବା, ଅନ୍ୟ କୌଣସି କଥାରେ ଯିବା ଉଚିତ ନୁହେଁ। କିପରି ମରିବୁ, କଣ ହେବ, ଏସବୁ କଥାରେ ଆମେ କାହିଁକି ଯିବୁ, ଏହା ତ ବିନାଶର ସମୟ। ସବୁ ହିସାବ କିତାବ ଯୁକ୍ତ କରି ଘରକୁ ଚାଲିଯିବା। ଏହି ବେହଦ ଡ୍ରାମାର ରହସ୍ୟ କେବଳ ତୁମମାନଙ୍କ ବୁଦ୍ଧିରେ ଅଛି, ଏହି ରହସ୍ୟକୁ ଆଉ କେହି ହେଲେ ଜାଣି ନାହାନ୍ତି। ପିଲାମାନେ ଜାଣିଛନ୍ତି ଆମେ ବାପାଙ୍କ ପାଖକୁ ବେହଦର ବର୍ଷା ନେବା ପାଇଁ କଳ୍ପ କଳ୍ପ ଆସୁଛୁ, ଆମେ ହେଉଛୁ ଜୀବର ଆତ୍ମା ମାନେ। ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି। ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି, ଏହାଙ୍କୁ ମଧ୍ୟ ବୁଝାଉଛି ଯେ ତୁମେ ନିଜର ଜନ୍ମକୁ ଜାଣିନାହଁ। ଆଉ କେହି ଏପରି କହିପାରିବେ ନାହିଁ ଯେ ପିଲାମାନେ ଦେହି ଅଭିମାନୀ ହୁଅ, ବାବାଙ୍କୁ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଯୋଗର ଯାତ୍ରାରେ ରହି ସଚ୍ଚା ସଚ୍ଚା ଦୀପାବଳି ପ୍ରତିଦିନ ପାଳନ କରିବାକୁ ହେବ, ନିଜର ନୂଆ ଖାତା ଏକୋଇଶ ଜନ୍ମ ପାଇଁ ଜମା କରିବାକୁ ହେବ। ନମ୍ବର ଦୁଇ, ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି ପାଠପଢା ବ୍ୟତୀତ ଅନ୍ୟ କୌଣସି କଥାରେ ଯିବାର ନାହିଁ, ନିଜର ସବୁ ହିସାବ କିତାବ ଯୁକ୍ତ କରିବାକୁ ହେବ। ବରଦାନ, ଆତ୍ମ ଅଭିମାନୀ ସ୍ଥିତି ଦ୍ଵାରା ବ୍ୟର୍ଥ କଥାର ଷ୍ଟକ୍ ସମାପ୍ତ କରୁଥିବା ଖୁସି ରୂପୀ ସମ୍ପତ୍ତିରେ ସମ୍ପର୍ଣ୍ଣ ଭବ। ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ଵାରା ବ୍ୟର୍ଥ କଥାର ଷ୍ଟକ୍ ସମାପ୍ତ କର, ନଚେତ ପରସ୍ପରର ଅବଗୁଣକୁ ବର୍ଣ୍ଣନା କରି କରି ରୋଗ ବେମାରୀର ଜୀବାଣୁ ଗୁଡିକୁ ବାୟୁମଣ୍ଡଳରେ ଖେଳାଇ ଚାଲିଥିବ। ଯାହାଦ୍ୱାରା ବାତାବରଣ ଦୁର୍ବଳ ହେବ। ତୁମ ପାଖକୁ ଅନେକ ପ୍ରକାରର ମନୋଭାବର କି ଅନେକ ଆତ୍ମା ଆସିବେ, କିନ୍ତୁ ସେମାନେ ତୁମଠାରୁ କେବଳ ଶୁଭ ଭାବନାର କଥା ହିଁ ନେଇ କରି ଯାଆନ୍ତୁ, ଏବଂ ଏହା ସେତେବେଳେ ହୋଇପାରିବ ଯେତେବେଳେ ତୁମ ପାଖରେ ଖୁସି ହେବା ଭଳି କଥା ବହୁତ ମାତ୍ରାରେ ଷ୍ଟକ୍ ଜମା ଥିବ। ଯଦି ମନ ଭିତରେ କାହା ପ୍ରତି କୌଣସି ବ୍ୟର୍ଥ କଥା ଥିବ, ତେବେ ଯେଉଁଠି ବ୍ୟର୍ଥ କଥା ଥିବ ସେଠାରେ ବାପା ନଥିବେ, ପାପ ଥିବ। ସ୍ଲୋଗାନ, ଯଦି ସ୍ମୃତି ରୂପୀ ସୁଇଚ ଅନ୍ ହେବ ତେବେ ମୁଡ୍ ଅଫ୍ ହୋଇପାରିବ ନାହିଁ। ଅବ୍ୟକ୍ତ ଇସାରା ଶରୀର ଅଥବା ବିଧେୟ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯିଏ ଯେତେ ଅଧିକ ବ୍ୟସ୍ତ ରହୁଥିବେ ସେହି ଅନୁସାରେ ତାଙ୍କୁ ସେତେ ଅଧିକ ଏହି ଅଭ୍ୟାସ କରିବା ଜରୁରୀ ଅଟେ। ତାହାଦ୍ୱାରା ସେବା କରିବାରେ ମଝିରେ ମଝିରେ ଯେଉଁ କ୍ଲାନ୍ତିର ଅନୁଭବ କରୁଛ ବା ପରସ୍ପର ଭିତରେ କିଛି ନା କିଛି ହାଲଚାଲ ହୋଇଯାଉଛି, ତାହା ହେବ ନାହିଁ। ଯଦି ଗୋଟିଏ ସେକେଣ୍ଡରେ ଦେହଠାରୁ ଅଲଗା ହେବାର ଅଭ୍ୟାସ ଥିବ, ତେବେ ଯଦି କୌଣସି ସେଭଳି କଥା ଆସିଗଲା ତେବେ ଗୋଟିଏ ସେକେଣ୍ଡରେ ନିଜର ଅଭ୍ୟାସ ଦ୍ୱାରା ଏହିସବୁ କଥାରୁ ଦୂରେଇ ଯାଇପାରିବା। ଭାବିବା ମାତ୍ରକେ ହୋଇଯିବ, ଯୁଦ୍ଧ କରିବାକୁ ପଡ଼ିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।